ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরে আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছ, সেই প্রভু শিশু নিশ্চিত ভাবে আপনার সমস্যা সমাধান করবে। আপনার যদি প্রার্থনার কোণী অনুরোধ রয়েছে তাহলে ଆମ ନିକଟକୁ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆସନ୍ତୁ ବର୍ତ୍ତମାନ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା, କିନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଆସନ୍ତୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ପ୍ରଶଂସା କରୁଅଛୁ, ତୁମର ଜୟ ଜୟକାର କରୁଅଛୁ। ଏହି ସୁନ୍ଦର ସମୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ଦୟା ପାଇଁ, ତୁମର ପ୍ରେମ ପାଇଁ, ତୁମର କରୁଣା ପାଇଁ, ତୁମର ସୁରକ୍ଷା ପାଇଁ ପବିତ୍ର ପ୍ରଭୁ ଏହି ସମୟରେ ଆମେ ତୁମ ନିକଟକୁ ଆସୁଅଛେ, ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଶୁଣିବା ପାଇଁ। ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ, ପ୍ରଭୁ ତୁମେ ଆମମାନଙ୍କୁ ତୁମର ସେହି କୋମଳ ହସ୍ତର ସ୍ପର୍ଶତାକୁ ଅନୁଭବ କରିବା ପାଇଁ ସାହାଯ୍ୟ କର। ପ୍ରତ୍ୟେକ ଶ୍ରୋତାମାନଙ୍କର ଆବଶ୍ୟକତା ତୁମେ ପୂର୍ଣ୍ଣ କର, ପ୍ରତ୍ୟେକଙ୍କର ମନୋବାଞ୍ଛା ତୁମେ ସଫଳ କର, ପ୍ରତ୍ୟେକ ଜୀବନ ମଧ୍ୟ ତୁମେ ଗୌରବାନ୍ୱିତ ମହିମାନ୍ୱିତ ହୁଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ଏକ ପର୍ବର ସାତ ପଦରୁ ଆରମ୍ଭ କରି ଏଗାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଗତ ପାଠରେ ଆମେ ଫିଲିପିୟ ପ୍ରଥମ ପର୍ବର ମୁଖ୍ୟ ପ୍ରସଙ୍ଗ ଖ୍ରୀଷ୍ଟୀୟ ଜୀବନଯାପନର ଦାର୍ଶନିକ ଭାବଧାରା ଉପରେ ଭିତ୍ତି କରି ଆମେ ପ୍ରଥମ ପଦରୁ ଛଅ ପଦ ମଧ୍ୟରେ ପ୍ରଥମେ ଭୂମିକା ଓ ଏହାପରେ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ପାଉଲଙ୍କର କୋମଳ ଭାବକୁ ଲକ୍ଷ୍ୟ କରିଥିଲୁ। ତେବେ ଆଜି ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା। ଫିଲିପିୟ ଏକ ପର୍ବର ସାତ ପଦରେ ଏପରି ଲେଖା ଅଛି, ଆଉ ତୁମ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ, ଯେଣୁ ତୁମେ ସମସ୍ତେ ମୋହର ବନ୍ଧନରେ ଯେପରି ସୁଷମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋ ସହିତ ଅନୁଗ୍ରହର ସହଭାଗୀ ଅଟ। ଏଥିନିମନ୍ତେ ମୁଁ ତୁମମାନଙ୍କୁ ହୃଦୟରେ ଧାରଣ କରିଅଛି। ଦେଖନ୍ତୁ ପ୍ରେରିତ ପାଉଲଙ୍କର ମନୋଭାବ। ପାଉଲ କହନ୍ତି, ଆଉ ତୁମ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ, ଅର୍ଥାତ୍ ପାଉଲ ସେମାନଙ୍କ ବିଷୟରେ ଯାହା ଭାବନ୍ତି ତାହା ଯେ ଠିକ୍, ଏହା ସେ ପ୍ରକାଶ କରନ୍ତି। ଲେଖା ଅଛି, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି। ଆପଣଙ୍କର ଖ୍ରୀଷ୍ଟ ବିଶ୍ୱାସୀ ବନ୍ଧୁମାନଙ୍କୁ ଏହି ପ୍ରକାର ଏକ ଚମତ୍କାର ସ୍ଥାନକୁ ବହନ କରିବା କ'ଣ ଚମତ୍କାର ବିଷୟ ନୁହେଁ କି? ଲେଖା ଅଛି, ମୋ ସହିତ ଅନୁଗ୍ରହର ସହଭାଗୀ ଅଟ। ଏହି ବିଷୟ ଆମମାନଙ୍କୁ ସହଭାଗିତାର ଶବ୍ଦ ମଧ୍ୟକୁ ଫେରାଇ ଆଣେ, କାରଣ ଏଠାରେ ଯେଉଁ ଗ୍ରୀକ୍ ଶବ୍ଦରେ ବ୍ୟବହାର କରାଯାଇଅଛି ଏହାର ଅର୍ଥ ହେଉଛି ଏକତ୍ର ଗୁଡ଼ାଇ ହୋଇଯିବା। ଆପଣଙ୍କର ମନେଥିବ ଯେ ଅବିଗଲ ଏହିସବୁ ଶବ୍ଦଗୁଡ଼ିକ ବ୍ୟବହାର କରିଥିଲେ ଯେତେବେଳେ ସେ ଦାଉଦଙ୍କ ସହିତ କଥାବାର୍ତ୍ତା କଲେ। ପ୍ରଥମ ସାମୁଏଲ ପଚିଶ ପର୍ବର ଅଣତିରିଶ ପଦରେ ଏହିପରି ଲେଖା ଅଛି, ପୁଣି ମନୁଷ୍ୟ ଆପଣଙ୍କୁ ତାଡ଼ନା କରିବାକୁ ଓ ଆପଣଙ୍କ ପ୍ରାଣ ନେବାକୁ ଉଠିଲେ ହେଁ, ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନରୂପ ଗଣ୍ଠିରିରେ ଗଣ୍ଠି ପଡ଼ି ରହିବ, ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗିଦେବେ। ପାଉଲ କହୁଅଛନ୍ତି ଯେ ସେ ଓ ଫିଲିପିୟମାନେ ସୁଷମାଚାରରେ ଅଂଶୀଦାର ଭାବେ ଏକତ୍ର ଗୁନ୍ଥା ହୋଇ ରହିଅଛନ୍ତି। ଏହା ହିଁ ଯାହାକି ମୁଁ ଭାବେ ଯେତେବେଳେ ମୁଁ କହେ ଯେ ପାଉଲଙ୍କର ଫିଲିପି ମଣ୍ଡଳୀ ନିମନ୍ତେ ଏକ କୋମଳ ଭାବ ରହିଥିଲା। ସେ ଅନ୍ୟ ସମସ୍ତ ମଣ୍ଡଳୀ ଅପେକ୍ଷା ସେମାନଙ୍କ ସହିତ ଅତି ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅଂଶଗ୍ରହଣ କରନ୍ତି ଏହିପରି ଖ୍ରୀଷ୍ଟ ବିଶ୍ୱାସୀ ବନ୍ଧୁମାନଙ୍କୁ ପାଇବା କେତେ ଚମତ୍କାର ବିଷୟ। ଆତ୍ମିକ ଯୋଗାଯୋଗ ବ୍ୟତୀତ ଏକ ସହାନୁଭୂତିକ ବା ସହାନୁଭୂତିମୂଳକ ସହଯୋଗର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରୁ ଓ ଏହା ସଦାସର୍ବଦା ମଧୁର ସହଭାଗିତା ଜାତ କରେ। ତେବେ ପାଉଲ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ବିଷୟରେ ଯେଉଁ ଉତ୍ତମ ଚିନ୍ତାଧାରା ପୋଷଣ କରିଅଛନ୍ତି ତାହା ଯଥାର୍ଥ ବୋଲି ସେ ହୃଦୟଙ୍ଗମ କରନ୍ତି, କାରଣ ସେମାନେ ସୁଷମାଚାର ପ୍ରଚାର କ୍ଷେତ୍ରରେ ପାଉଲଙ୍କ ସହିତ ଉତ୍ତପ୍ରୋତ ଭାବେ ଜଡ଼ିତ ଥିଲେ ଓ ଅଂଶୀ ହୋଇଥିଲେ। ତେଣୁକରି ସେ ସେମାନଙ୍କୁ ହୃଦୟରେ ଧାରଣ କରିଅଛନ୍ତି ବୋଲି ପ୍ରକାଶ କରନ୍ତି। ପାଉଲ କହନ୍ତି ଯେ ସେ ଓ ଫିଲିପିୟମାନେ ସମସ୍ତେ ଏକତ୍ର ସୁଷମାଚାରରେ ଅଂଶୀଦାର ସ୍ୱରୂପେ ଆବଦ୍ଧ ହୋଇଅଛନ୍ତି। ତେଣୁ ଯେତେବେଳେ ମୁଁ କହେ ଯେ ପାଉଲ ଫିଲିପିୟ ମଣ୍ଡଳୀ ପ୍ରତି କୋମଳ ଭାବ ଧାରଣ କରିଥିଲେ ବୋଲି ଏହା ହିଁ ମୁଁ ଉପଲବ୍ଧି କରେ। ଅନ୍ୟାନ୍ୟ ମଣ୍ଡଳୀ ଅପେକ୍ଷା ସେ ଏହି ମଣ୍ଡଳୀ ସହିତ ଅତି ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ। ପ୍ରକୃତରେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଅଂଶୀ ହୁଅନ୍ତି ଏହିପରି ବନ୍ଧୁମାନଙ୍କୁ ପାଇବା ଏକ ଚମତ୍କାର ବିଷୟ। ଏଠାରେ ଆମେ ଏକ ଆତ୍ମିକ ଯୋଗାଯୋଗ ବ୍ୟତୀତ ଏକ ସହାନୁଭୂତିପୂର୍ଣ୍ଣ ସହଯୋଗକୁ ଲକ୍ଷ୍ୟ କରୁଅଛୁ ଓ ଏହା ସଦାସର୍ବଦା ଏକ ମଧୁର ସହଭାଗିତା ଉତ୍ପନ୍ନ କରାଏ। ପାଉଲ ଓ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ଏହି ପ୍ରକାର ଏକ ସହଭାଗିତା ସ୍ଥାପିତ ହୋଇପାରିଥିଲା। ଏହାପରେ ପ୍ରଥମ ପର୍ବର ଆଠ ପଦରେ ଏହିପରି ଲେଖା ଅଛି, କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ ଏହି ବିଷୟରେ ଈଶ୍ୱର ମୋହର ସାକ୍ଷୀ। ଏହା ହେଉଛି ପ୍ରକୃତରେ ଏକ ଚମତ୍କାର ଉକ୍ତି। ପାଉଲ କହନ୍ତି ଯେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ନେହପୂର୍ଣ୍ଣ କରୁଣାରେ ସମସ୍ତଙ୍କ ନିମନ୍ତେ ଲାଳାୟିତ। ଏହା ନୁହେଁ ଯେ ସେମାନେ କିଛି ତାହାଙ୍କୁ ଦେଇଥିବାରୁ ସେମାନଙ୍କ ନିମନ୍ତେ ଲାଳାୟିତ, କିନ୍ତୁ ଏହା ସ୍ୱତଃପ୍ରବୃତ ଭାବେ ତାହାଙ୍କ ମନରେ ଉଦ୍ରେକ ହୁଏ। ତାଙ୍କର ପ୍ରତିକ୍ରିୟା ମାନସିକ ନୁହେଁ, ମାତ୍ର ଭାବପ୍ରବଣତା। ଏହା ହେଉଛି ଏକ ଚମତ୍କାର ଉକ୍ତି। ଏହା ଆପେ ଆପେ ତାହାଙ୍କ ମନରେ ଆସିଅଛି। ଏଥିନିମନ୍ତେ ସେ କିଛି ଚିନ୍ତା କରିନାହାନ୍ତି, ମାତ୍ର ଏହା ତାହାଙ୍କର ମନରୁ ଉଦ୍ରେକ ହୋଇଅଛି। ଏଠାରେ ଆମେ ପାଉଲଙ୍କର ଏକ ଅନାବିଳ ସ୍ନେହପୂର୍ଣ୍ଣ କରୁଣାକୁ ଲକ୍ଷ୍ୟ କରିବାକୁ ପାରୁଅଛୁ, ଯାହାକି ତାହାଙ୍କର ମାନସପଟରେ ରହିଅଛି। ପାଉଲ କହନ୍ତି ଯେ ସେ ସେମାନଙ୍କ ସମସ୍ତଙ୍କ ପ୍ରତି ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ଲାଳାୟିତ। ଏହା ହେଉଛି ପାଉଲଙ୍କର କୋମଳ ଭାବ। ଏହା ସେମାନଙ୍କଠାରୁ କୌଣସି ବିଷୟ ପାଇବା ହେତୁ ନୁହେଁ, ତାଙ୍କର ପ୍ରତିକ୍ରିୟା ମାନସିକ ନୁହେଁ, ମାତ୍ର ଭାବପ୍ରବଣତା। ଏହା ଏକ ଚମତ୍କାର ଉକ୍ତି। ନଅପଦରେ ଲେଖା ଅଛି, ପୁଣି ମୋହର ପ୍ରାର୍ଥନା ଏହି, ତୁମମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ। ଦେଖନ୍ତୁ, ଏହି ପ୍ରେମ ଶବ୍ଦକୁ ନେଇ ଅନେକ କଳୁଷିତ ଚିନ୍ତାଧାରା ରହିଅଛି। ଏପରିକି ଅନେକ ଏହିପରି ପତ୍ରମାନ ଲେଖନ୍ତି, ଆପଣ ଯେତେବେଳେ ଏହିପରି ବିଷୟ କହିଲେ ଯେ କେତେକ ପ୍ରଚାରକମାନେ ଅଛନ୍ତି ଯେଉଁମାନେ କି ଘୃଣ୍ୟ ଭ୍ରାନ୍ତ ଶିକ୍ଷା ସବୁ ପ୍ରଚାର କରନ୍ତି, ସେତେବେଳେ ମୋତେ ଅତି ଆଶ୍ଚର୍ଯ୍ୟ ଲାଗିଲା। ଯୀଶୁ କ'ଣ ତାହାଙ୍କର ପବିତ୍ର ବାକ୍ୟରେ ଏହିପରି କହିନାହାନ୍ତି ଯେ ଆମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କରିବାକୁ ଅଛି ଓ ଯେଉଁମାନେ ଘୃଣା କରନ୍ତି ସେମାନଙ୍କ ପ୍ରତି ମଙ୍ଗଳ ସାଧନ କରିବାକୁ ଅଛି? ହଁ, ପ୍ରକୃତରେ ସେ ତାହା କହିଥିଲେ, କିନ୍ତୁ ଆମେ ଜାଣି ରଖିବାକୁ ହେବ ଯେ ସେ ଏହା କାହାକୁ କହିଲେ। ପ୍ରଭୁ ଯୀଶୁ ତାହାଙ୍କ ସମୟର ଧାର୍ମିକ ନେତାମାନଙ୍କ ବିଷୟ ନେଇ ଅତି କଟୁ ମନ୍ତବ୍ୟମାନ ପ୍ରଦାନ କରିଥିଲେ। ଜୋହନ ଆଠ ପର୍ବର 44 ପଦରେ ଏହିପରି ଲେଖା ଅଛି, ଯାହାକି ଯୀଶୁ ଧାର୍ମିକ ନେତାମାନଙ୍କୁ କହିଥିଲେ, ତୁମ୍ଭେମାନେ ତୁମମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମମାନଙ୍କ ପିତାର କାମନା ସାଧନ କରିବା ତୁମମାନଙ୍କର ଇଚ୍ଛା। ସେ ମଧ୍ୟ ଆହୁରି କହନ୍ତି, ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମେମାନେ କି ପ୍ରକାରେ ନରକଦଣ୍ଡରୁ ରକ୍ଷା ପାଇବ, ଯାହାକି ମାଥିଉ 23 ପର୍ବର 33 ପଦରେ ଲେଖା ଅଛି। ପାଉଲ ପ୍ରାର୍ଥନା କରନ୍ତି ଯେ ତୁମମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ। ଆମମାନେ ଖ୍ରୀଷ୍ଟଙ୍କଠାରେ ସମସ୍ତ ବିଶ୍ୱାସୀମାନଙ୍କୁ ପ୍ରେମ କରିବା ଉଚିତ। କେତେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ପ୍ରେମ କରିବା ଟିକେ କଷ୍ଟକର ହୁଏ, ଏପରିକି ଆମମାନଙ୍କର କେତେକ ବନ୍ଧୁମାନଙ୍କୁ ମଧ୍ୟ ପ୍ରେମ କରିବା କଷ୍ଟକର ହୁଏ। ଆମମାନେ ଅପ୍ରେମ କରୁଥିବା ଲୋକମାନଙ୍କୁ ପ୍ରେମ କରିବା ଉଚିତ, କିନ୍ତୁ ଆମମାନଙ୍କୁ ଜ୍ଞାନରେ ଓ ଆତ୍ମିକ ବିଚାରବୁଦ୍ଧିରେ ପ୍ରେମ କରିବା ଉଚିତ। ତାହାର ଅର୍ଥ ନୁହେଁ ଆମ୍ଭେମାନେ ଆମମାନଙ୍କର ପ୍ରେମର ଅପଚୟ କରିବା, କିନ୍ତୁ ଏହା ଆତ୍ମିକ ବିଚାରବୁଦ୍ଧିରେ ବା ସୂକ୍ଷ୍ମ ବିଚାରରେ ବୃଦ୍ଧି ପାଇବା ଉଚିତ। ଦିନେ ରବିବାର ଦିନ ସକାଳେ ମୋର ଜଣେ ସହକାର୍ଯ୍ୟକାରୀ ଆସି କହିଲେ, ଜଣେ ବ୍ୟକ୍ତି ଯେ କି ପ୍ରଭୁଙ୍କ ନିମନ୍ତେ ଆଗେଇ ଆସିଅଛନ୍ତି, ସେ ଆପଣଙ୍କ ସହିତ ତାହାଙ୍କର ପରିତ୍ରାଣ ବିଷୟ ନେଇ କିଛି କଥାବାର୍ତ୍ତା କରିବାକୁ ଚାହାନ୍ତି। ତେବେ ମୁଁ ତାହା ଶୁଣି ବିଶେଷ ଖୁସି ହେଲି, କାରଣ ସେହି ବ୍ୟକ୍ତି ମୋ ବ୍ୟତୀତ ଆଉ ଅନ୍ୟ କାହା ସହିତ କଥାବାର୍ତ୍ତା କରିବାକୁ ଚାହୁଁନଥିଲେ। ତେଣୁ ମୁଁ ତାହାଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ ତାହାଙ୍କ ନିକଟକୁ ଗଲି, ଆଉ ପ୍ରକୃତରେ ସେହି ସମୟକୁ ପ୍ରତ୍ୟେକ ଗୀର୍ଜା ଶେଷ କରି ଚାଲିଯାଇଥିଲେ। ମୁଁ ପରିତ୍ରାଣର ଯୋଜନା ବିଷୟରେ ବୁଝାଇବାକୁ ଆରମ୍ଭ କଲି। ଏପରି ଆଗ୍ରହ ମୁଁ ଆଉ ଅନ୍ୟ କୌଣସି ବ୍ୟକ୍ତିଠାରେ ଲକ୍ଷ୍ୟ କରିବାକୁ ପାରିନଥିଲି। ସେ ମୋର ବାଇବଲ ନେଇ ମୁଁ ଯେଉଁ ପଦଗୁଡ଼ିକ ଦର୍ଶାଇଥିଲି ସେହିସବୁକୁ ପାଠ କଲେ। ଶେଷରେ ମୁଁ ତାହାଙ୍କୁ ପଚାରିଲି, ତୁମେ କ'ଣ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ନିମନ୍ତେ ଇଚ୍ଛା କରୁଅଛ? ତାଙ୍କ ଆଖିରୁ ଲୁହ ବାହାରିଗଲା। ସେ କହିଲେ, ହଁ, ଓ ସେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ। ତାପରେ ଆମମାନେ ଆଣ୍ଠେଇ ପଡ଼ି ପ୍ରାର୍ଥନା କଲୁ। ଯେତେବେଳେ ଆମେ ପ୍ରାର୍ଥନାରୁ ଉଠିଲୁ, ସେତିକିବେଳେ ମୁଁ ଏକ ଭୁଲ କରିବସିଲି। ମୁଁ ତାଙ୍କୁ ପଚାରିଲି, ଆପଣ କିପରି ଚଳୁଅଛନ୍ତି? ଆଉ ସେ ମୋତେ କହିଲେ, ମୁଁ ଏହା ଆପଣଙ୍କୁ କହିବାକୁ ଘୃଣା କରେ, କିନ୍ତୁ ମୋର ସୁଟକେସ୍ଟି ଏକ ହୋଟେଲରେ ରହିଯାଇଛି। ସେମାନେ ମୋତେ ତାହା କେବେ ହେଲେ ଦେବେ ନାହିଁ, କାରଣ ମୁଁ ସେମାନଙ୍କଠାରୁ 500 ଟଙ୍କା ଧାର କରିଛି। ତାହେଲେ ଆପଣ କ'ଣ କରିବେ? ଆପଣ ଜଣେ ବ୍ୟକ୍ତିଙ୍କୁ ପ୍ରଭୁଙ୍କ ନିକଟକୁ ଆଣିଲେ। ହୋଇପାରେ ଆପଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ, ଆପଣ ଜଣେ ବକ୍ତା, ଆପଣ ନିଶ୍ଚିତ ଭାବେ ଭାଇକୁ ପ୍ରେମ କରିବାକୁ ଅଛି। ତେବେ ମୁଁ ତାହାଙ୍କୁ ସେହି ଟଙ୍କା ଦେଲି ଓ ମୁଁ ମନେ ମନେ ଭାରି ଖୁସି ହେଲି, ଓ ମୁଁ ମନରେ ଭାବିଲି ଯେ ମୁଁ ତାହାକୁ କିଛି ସାହାଯ୍ୟ କରିପାରିଛି ବୋଲି। ତାପରେ 6 ପରେ ମୁଁ ଖବରକାଗଜ ପଢ଼ୁଥିବା ସମୟରେ ସେହି ବ୍ୟକ୍ତିର ଫଟୋ ସେହି କାଗଜରେ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିଲି ଓ ସେହି ଘଟଣାଟିକୁ ପଢ଼ିଲି। ଆଉ ମୁଁ ଚିନ୍ତା କଲି, ସେ କିପରି ଏହି ଖବରକାଗଜ ମଧ୍ୟକୁ ଆସିଲା? ଆମ ପଢ଼ି ଜାଣିବାକୁ ପାରିଲି ଯେ ସେ ବନ୍ଦୀ ହୋଇଅଛି। ତାପରେ ମୁଁ ଆଉ ଜଣେ ପ୍ରଭୁଙ୍କର ଦାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲି, ଏହି ବ୍ୟକ୍ତି କ'ଣ ଆପଣଙ୍କ ନିକଟକୁ ଆସିଥିଲେ? ସେ କହିଲେ, ହଁ। ତେବେ ଆପଣ କ'ଣ ତାହାଙ୍କୁ କିଛି ଟଙ୍କା ଦେଲେ କି? ସେ କହିଲେ, ନାହିଁ, ତାହିଁ ସେ ଯାହାକି ଚାହୁଁଥିଲା। କିନ୍ତୁ ମୁଁ ଏଠାରେ ଅନେକ ଦିନ ହେବ ରହିଛି, ଆଉ ମୁଁ ଜାଣିଛି ଏହି ପ୍ରକାର ଲୋକମାନଙ୍କୁ, ଆଉ ଆପଣ ମଧ୍ୟ କିଛିଦିନ ମଧ୍ୟରେ ଏହିପରି ଲୋକମାନଙ୍କୁ ଜାଣିପାରିବେ, ଯେଉଁମାନଙ୍କୁ କି ଆପଣ ପ୍ରେମ କରିପାରିବେ ନାହିଁ। ତେବେ ପାଉଲ କହନ୍ତି, ଆପଣଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ, କିନ୍ତୁ ଏହା ସୂକ୍ଷ୍ମ ବିଚାରରେ ବୃଦ୍ଧି ପାଉ। ମୁଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରେ, ପ୍ରଭୁ, ମୁଁ ଆଜି ଯେଉଁମାନଙ୍କୁ ସାକ୍ଷାତ କରିବାକୁ ଯାଉଅଛି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୁଁ ଜାଣେ ନାହିଁ, କିନ୍ତୁ ମୋତେ ଏପରି ବିଚାରବୁଦ୍ଧି ଦିଅ ଯେପରି ମୁଁ ସେମାନଙ୍କୁ ଚିହ୍ନିପାରିବି ଓ ସାହାଯ୍ୟ କରିପାରିବି, ଓ ଯେଉଁମାନେ ମୋ ପଛରେ ଛୁରା ରଖୁଅଛନ୍ତି ସେମାନଙ୍କୁ ଯେପରି ଚିହ୍ନିପାରିବି। ପ୍ରଭୁ, ଏହି ଦୁଇ ପ୍ରକାରର ଲୋକମାନଙ୍କୁ ଚିହ୍ନିବା ନିମନ୍ତେ ମୋତେ ସାହାଯ୍ୟ କର, ଓ କେଉଁମାନଙ୍କୁ ମୁଁ ସାହାଯ୍ୟ କରିବା ଉଚିତ ତାହା ମୋତେ ଦେଖାଇ ଦିଅ। ପ୍ରକୃତରେ ଏହି ପଦଟି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସମସ୍ତ ପ୍ରକାରର ଛଳ ଓ ପ୍ରତାରଣାପୂର୍ଣ୍ଣ ବିଷୟରୁ ସୁରକ୍ଷା କରିବ। ତାହାଙ୍କର ପ୍ରେମ, ଜ୍ଞାନ ଓ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଇବା ଉଚିତ। ପାଉଲ ପ୍ରାର୍ଥନା କରନ୍ତି ଯେ ତୁମମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ। ଆମମାନେ ଖ୍ରୀଷ୍ଟଙ୍କଠାରେ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ପ୍ରେମ କରିବାକୁ ଅଛି। କେତେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ପ୍ରେମ କରିବା କଷ୍ଟକର ହୁଏ, ଏପରିକି ଆମମାନଙ୍କର କେତେକ ବନ୍ଧୁକୁ ପ୍ରେମ କରିବା ମଧ୍ୟ କଷ୍ଟକର ହୁଏ। କିନ୍ତୁ ଯେଉଁମାନଙ୍କୁ ପ୍ରେମ କରିବା ନିମନ୍ତେ କଷ୍ଟକର ହୁଏ ସେମାନଙ୍କୁ ପ୍ରେମ କରିବାକୁ ହେବ। ମାତ୍ର ଆମମାନଙ୍କୁ ଜ୍ଞାନ ଓ ସୂକ୍ଷ୍ମ ବିଚାର ବୁଦ୍ଧିର ସହିତ ପ୍ରେମ କରିବାକୁ ହେବ। ପାଉଲ କହନ୍ତି, ତୁମମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ, ମାତ୍ର ଏହା ଜ୍ଞାନ ଓ ସୂକ୍ଷ୍ମ ବିଚାରରେ ବୃଦ୍ଧି ପାଉ। ଏହାର ଅର୍ଥ ନୁହେଁ ଆମେ କାହାକୁ ଘୃଣା କରିବା, ମାତ୍ର ଆମେମାନେ ବୁଦ୍ଧିର ସହିତ ଆଚରଣ କରିବା। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମେ ଶତ୍ରୁକୁ ପ୍ରେମ କରିବା ଉଚିତ, ମାତ୍ର ଶତ୍ରୁଠାରୁ ସତର୍କ ରହିବା ଉଚିତ। ଏହାପରେ ପ୍ରଥମ ପର୍ବର 10-11 ପଦରେ ଏହିପରି ଲେଖା ଅଛି, ଯେପରି ତୁମେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ। ଏଠାରେ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକୁ ଲକ୍ଷ୍ୟ କରିବାକୁ ପାରୁଛୁ। ପାଉଲ ଯେତେବେଳେ କହନ୍ତି ଯେ ଯେପରି ତୁମେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ସେତେବେଳେ ସେ କହିବାକୁ ଚାହାନ୍ତି ଯେଉଁ ବିଷୟଗୁଡ଼ିକ ପ୍ରଭେଦ ଜନ୍ମାଏ ତାହା ଚେଷ୍ଟା କରିବା ଆବଶ୍ୟକ। ମୁଁ ବିଶ୍ୱାସ କରେ ଯେ ଏହି ବିଷୟ ଆପଣଙ୍କ ଜୀବନରେ ଈଶ୍ୱରଙ୍କ ଇଚ୍ଛା ବା ଅଭିମତ କ'ଣ ତାହା ନେଇ ପ୍ରକାଶ କରେ, କାରଣ ଏପରି ମଧ୍ୟ ସମୟ ଆସେ ଯେଉଁ ସମୟରେ କି ଆମେ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବା ଉଚିତ, ଯେତେବେଳେ ଆମମାନଙ୍କ ସମ୍ମୁଖରେ ଦୁଇ ବା ତହିଁରୁ ଅଧିକ ପଥ ଖୋଲିଯାଏ ତହିଁରେ ଗମନ କରିବା ନିମନ୍ତେ। ତେବେ ଆମେ କେଉଁଟିକୁ ମନୋନୀତ କରିବା? ପ୍ରକୃତରେ କହିବାକୁ ଗଲେ, ଏପରି ପରିସ୍ଥିତିରେ ଆମେ କ'ଣ କରିବୁ ବୋଲି କିଛି ସ୍ଥିର କରିପାରୁନା, ଏପରିକି ପ୍ରଭୁ ମଧ୍ୟ ନୀରବ ରହିଯାଆନ୍ତି, କାରଣ ଆମେ କ'ଣ ସିଦ୍ଧାନ୍ତ ନେଉଛୁ ତାହା ସେ ଅପେକ୍ଷା କରନ୍ତି। ସେ ଚାହାନ୍ତି ଆମେ ଯେପରି ନିଜର ସୂକ୍ଷ୍ମ ବିଚାରବୁଦ୍ଧି ତଥା ଜ୍ଞାନକୁ ସେହି କ୍ଷେତ୍ରରେ ପ୍ରୟୋଗ କରି ଯଥାର୍ଥ ନିଷ୍ପତ୍ତି ନେଉ, ତେଣୁକରି ଆମେ ସେହିସବୁ ବିଷୟ ନେଇ ଚେଷ୍ଟା କରିବା ଆବଶ୍ୟକ ଯାହାକି ପ୍ରଭେଦ ସୃଷ୍ଟି କରେ। ଜଣେ ବ୍ୟକ୍ତି ତାଙ୍କର ବ୍ୟବସାୟ ବିଷୟ ନେଇ ମୋର ଜଣେ ବନ୍ଧୁକୁ ଏହିପରି କହୁଥିଲେ, ତାହାଙ୍କ ନିମନ୍ତେ ଦୁଇଟି ପଥ ଖୋଲା ରହିଥିଲା, ମାତ୍ର ସେ ତାହାଙ୍କର ନିଷ୍ପତ୍ତି ନିମନ୍ତେ ପ୍ରାର୍ଥନା କଲେ। ସେ ସେହି ଦୁଇଟି ମଧ୍ୟରୁ ଗୋଟିକୁ ଚେଷ୍ଟା କଲେ, ମାତ୍ର ଏହା କାର୍ଯ୍ୟକାରୀ ହେଲା ନାହିଁ। ଏହାପରେ ସେଥିରୁ ଫେରି ଦ୍ୱିତୀୟଟିକୁ ଚେଷ୍ଟା କଲେ। ସେ କହିଲେ, ଏହାପରେ ମୁଁ ଈଶ୍ୱରଙ୍କ ଇଚ୍ଛା ବିଷୟ ନେଇ ନିଶ୍ଚିତ ହୋଇଗଲି, କାରଣ ଗୋଟିଏ ପଥ କାର୍ଯ୍ୟକାରୀ ନ ହେବାରୁ ଦ୍ୱିତୀୟଟି କେବଳ ମୋ ନିମନ୍ତେ କାର୍ଯ୍ୟକାରୀ ହେବ ବୋଲି ମୁଁ ଜାଣିପାରିଲି, ଆଉ ମୁଁ ସେହି ପଥକୁ ଅନୁସରଣ କଲି ଓ ଏହା ସଠିକ୍ ରାସ୍ତା ଥିଲା। ଈଶ୍ୱର କହନ୍ତି, ଯେଉଁ ବିଷୟ ପ୍ରଭେଦ ଜନ୍ମାଏ ତାହାକୁ ଆମେ ଚେଷ୍ଟା କରିବା ଉଚିତ, ପ୍ରକୃତରେ ଏହିପରି ଭାବେ ସେ ଆମମାନଙ୍କୁ କଢ଼ାଇ ନିଅନ୍ତି। ଲେଖା ଅଛି, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ହୁଅ। ଏହି ଶୁଦ୍ଧ ଶବ୍ଦଟି ହେଉଛି ଏକ ଚମତ୍କାର ଶବ୍ଦ, ଯାହାକି ଲାଟିନ୍ ଶବ୍ଦ ସିନ୍ସେରସ୍ରୁ ଆସିଅଛି, ଯାହାର ଅର୍ଥ ହେଉଛି ବିନା ମହମ। ରୋମିଓମାନେ ଯେତେବେଳେ ପୃଥିବୀ ଶକ୍ତିରେ ପରିଣତ ହେଲେ, ସେତେବେଳେ ସେମାନେ ଅତି ଶକ୍ତିଶାଳୀ ଓ ନୃଶଂସ ଲୋକ ଥିଲେ। ସେମାନେ ଗ୍ରୀସ୍ର ଅନେକ ସ୍ଥାନରେ ଗ୍ରୀସ୍ର କଳା ଓ ସ୍ଥାପତ୍ୟର ସମ୍ପଦ ସବୁକୁ ବିନଷ୍ଟ କଲେ। ଏସିଆ ମାଇନରର ସହରଗୁଡ଼ିକରେ ଆମେ ତଥାପି ତହିଁର ସୁସ୍ପଷ୍ଟ ପ୍ରମାଣ ଲକ୍ଷ୍ୟ କରିବାକୁ ପାରିବା। ସେଠାରେ ଆପଣ ବିଭିନ୍ନ ପ୍ରକାରର ମନ୍ଦିରଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବେ। ସ୍ଥାପତ୍ୟ ବିଦ୍ୟା ଦୃଷ୍ଟିରୁ ଦିଆନାର ମନ୍ଦିର ନିଶ୍ଚିତ ଭାବେ ଏକ ସୁନ୍ଦର ବିଷୟ ହୋଇଥିବ, କିନ୍ତୁ ଗ୍ରୀସ୍ର ଅନେକ କଳା ସ୍ଥାପତ୍ୟ ଭଗ୍ନ ହୋଇଯାଇଅଛି। ଯେତେବେଳେ ରୋମିଓମାନେ ସେମାନଙ୍କର ସଂସ୍କୃତିର ଉନ୍ନତି ବିଧାନ ନିମନ୍ତେ ପଦକ୍ଷେପ ନେବାକୁ ସ୍ଥିର କଲେ, ଯାହାକି ସେମାନେ ଏହି ସମସ୍ତ ବିଷୟ ସବୁକୁ ପସନ୍ଦ କଲେ, ସେତେବେଳେ ସେମାନେ ସେହିସବୁକୁ ଏକାଠି କରିବାକୁ ଆରମ୍ଭ କଲେ। ସେମାନଙ୍କ ମଧ୍ୟରୁ ଅନେକ ଭାଙ୍ଗିଯାଇଥିଲା। ଯେତେବେଳେ ସେହି ମୂର୍ତ୍ତି ବା କାରୁକାର୍ଯ୍ୟ ବିଶିଷ୍ଟ ପାତ୍ରରେ କୌଣସି ଫାଟ ଦେଖାଯାଉଥିଲା, ସେତେବେଳେ ଜଣେ ଅସାଧୁ ବ୍ୟବସାୟୀ ତାହାକୁ ଏପରି ଭାବେ ମହମ ଦେଇ ପୂର୍ଣ୍ଣ କରିଦେଉଥିଲା ଯେ ଜଣେ ତାହାକୁ ଦେଖି ତାହା ଭଗ୍ନ ବୋଲି ବା ଭଙ୍ଗା ବୋଲି ଜାଣିପାରୁନଥିଲା। ତାପରେ ସେହି ବ୍ୟବସାୟୀ ତାହାକୁ ଏକ ଶୁଦ୍ଧ ଓ ପ୍ରକୃତ ଖଣ୍ଡ ରୂପେ ବିକ୍ରୟ କରୁଥିଲା। ଜଣେ ସନ୍ଦେହ କରୁନଥିବା ବ୍ୟକ୍ତି ସେହି ଖଣ୍ଡଟିକୁ ନେଇ ତାହାର ଉଦ୍ୟାନରେ ନେଇ ରଖୁଥିଲା, କିନ୍ତୁ ପରେ ସେ ଦେଖେ ତ ସେହି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟରୁ ମହମ ସବୁ ବାହାରିଯାଇ ସେହି ଫାଟ ସବୁ ଦେଖାଯାଉଛି। ଶେଷରେ ଏପରି ହେଲା ଯେ ପ୍ରସିଦ୍ଧ ବେପାରୀମାନେ ସେମାନଙ୍କର ସେହି ସ୍ଥାପତ୍ୟ ବା ମୂର୍ତ୍ତିମାନଙ୍କରେ ସିନ୍ସେରସ୍ ଶବ୍ଦ ଲଗାଇବାକୁ ବାଧ୍ୟ ହେଲେ, ଯାହାର ଅର୍ଥ ହେଉଛି ବିନା ମହମ ବାଲା। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ନିଶ୍ଚିତ କରାଇଦେଲେ ଯେ ଏହା ଏକ ଶୁଦ୍ଧ ଖଣ୍ଡ। ପ୍ରିୟ ବନ୍ଧୁ, ପାଉଲ ଏଠାରେ ନଅ ପଦଟିକୁ ଦୃଷ୍ଟି ଆଗରେ ରଖି କହନ୍ତି, ତୁମେମାନେ ଶୁଦ୍ଧ ହୁଅ, ସିଦ୍ଧ ହୁଅ ଓ ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀ ପରି ସରଳତାରେ ଆଚରଣ କର। ଯେଉଁ ମୁହୂର୍ତ୍ତରେ ସେମାନେ ତୁମଠାରୁ ପିଠି କରି ଫେରିଯାଆନ୍ତି, ଯଦି ତୁମେ ସେମାନଙ୍କ ପଛରେ ଛୁରୀ ରଖିବା ପାଇଁ ଯାଉଥାଅ, ତାହେଲେ ସେମାନଙ୍କ ସମ୍ମୁଖରେ ସେମାନଙ୍କର ପିଠି ଥାପୁଡ଼ାଇ ସେମାନଙ୍କର ପ୍ରଶଂସା କରି ହାଲେଲୁୟା ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ବୋଲି କୁହ ନାହିଁ। ତାହା ହିଁ ସେ ଏହି ସ୍ଥାନରେ ପ୍ରକାଶ କରନ୍ତି। ସେ କହନ୍ତି, ତୁମେମାନେ ଶୁଦ୍ଧ ହୁଅ। ଲେଖା ଅଛି, ତୁମେମାନେ ଯେପରି ଖ୍ରୀଷ୍ଟଙ୍କ ଦିନରେ ଅନିନ୍ଦନୀୟ ହୁଅ, ଯେପରି ତୁମେମାନେ ଅନିନ୍ଦ୍ୟ ହୁଅ। ଲେଖା ଅଛି ଖ୍ରୀଷ୍ଟଙ୍କ ଦିନରେ, ଯାହାକି ଏହି ଜଗତକୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପୁନରାଗମନର ବିଷୟକୁ ପ୍ରକାଶ କରେ, ଯେଉଁ ସମୟରେ କି ସେ ତାଙ୍କର ନିଜ ଲୋକମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ। ଏଠାରେ ଆମେ ଏହି ପତ୍ରରେ ଦ୍ୱିତୀୟବାର ଖ୍ରୀଷ୍ଟୀୟ ମଣ୍ଡଳୀ ଏହି ପୃଥିବୀରୁ ନିତ ହୋଇ ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବାର ବିଷୟ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁଅଛୁ। ଜଣେ ଈଶ୍ୱରଙ୍କ ସନ୍ତାନ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ଆଗାମୀ ପୁନରାଗମନର ବିଷୟକୁ ଦୃଷ୍ଟି ଆଗରେ ରଖି ଜୀବନଯାପନ କରିବା ଉଚିତ। ସେ ଯେପରି ଖ୍ରୀଷ୍ଟଙ୍କ ଦିନରେ ତାହାଙ୍କ ନିକଟରେ ଅନିନ୍ଦନୀୟ ହୋଇପାରିବ, ଏଥିନିମନ୍ତେ ଏହି ଜଗତରେ ଥାଉଁ ଥାଉଁ ସତର୍କତାର ସହିତ ଜୀବନଯାପନ କରିବା ଉଚିତ। ଆହୁରି ଲେଖା ଅଛି, ପୁଣି ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ ସେଥିରେ ପରିପୂର୍ଣ୍ଣ ହୁଅ। ସେହି ଧାର୍ମିକତାର ଫଳ ସବୁ କ'ଣ? ଏହା ହେଉଛି ପବିତ୍ର ଆତ୍ମାଙ୍କର ଫଳ, କାରଣ ପବିତ୍ର ଆତ୍ମା ବିଶ୍ୱାସୀର ଜୀବନରେ ଫଳ ଉତ୍ପନ୍ନ କରାନ୍ତି। ସେଥିପାଇଁ ଗାଲାତୀୟ ପାଞ୍ଚ ପର୍ବର 22 ଓ 23 ପଦରେ ଲେଖା ଅଛି, କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମମାନଙ୍କ ଜୀବନରେ ସେହି ଆତ୍ମାଙ୍କ ଫଳ ପରିଲକ୍ଷିତ ହେବା ଉଚିତ। ତା ନହେଲେ ଆମ୍ଭେମାନେ ଧାର୍ମିକତାର ଯେଉଁ ଫଳ ତହିଁରେ ପରିପୂର୍ଣ୍ଣ ହୋଇପାରିବା ନାହିଁ କି ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ଦେଖାଯାଇପାରିବା ନାହିଁ। ପ୍ରିୟ ବନ୍ଧୁ, ପ୍ରେରିତ ପାଉଲ ଫିଲିପିୟ ମଣ୍ଡଳୀ ନିକଟକୁ ଏହି ପତ୍ର ଲେଖିବାର କାରଣ ହେଉଛି ଯେପରି ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସଚେତନ କରାଇ ଦିଅନ୍ତି, ଯେପରି ସେମାନେ ପ୍ରଭୁଙ୍କ ନିମନ୍ତେ ଅଧିକରୁ ଅଧିକ ସାକ୍ଷୀ ହୁଅନ୍ତି, ପ୍ରଭୁଙ୍କ ନିମନ୍ତେ ଫଳ ଧାରଣ କରିବାକୁ ପାରନ୍ତି। ତେଣୁ ଆସୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାଙ୍କଠାରେ ସଂଯୁକ୍ତ ହୋଇ ଆତ୍ମିକ ଜୀବନରେ ଫଳ ଫଳିବା ନିମନ୍ତେ ଚେଷ୍ଟା କରୁ, କାରଣ ଶ୍ରୀଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ନ ହେଲେ ଆମମାନେ କେବେ ହେଲେ ଆତ୍ମିକ ଜୀବନରେ ଫଳ ଫଳିପାରିବା ନାହିଁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।